ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଯେବେ
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত পাই আমার এই ঠিকার যোগাযোগ করতু আমার আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org বর্তমান চলন্তু শুনিবা ঈশ্বরଙ୍କ ভক্তଙ୍କ ଠାରୁ ঈশ্বরଙ୍କ জীবনদায়ক বাক্য।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামরে মু ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖୁ। ଶତ୍ରୁ ସୟତନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ସାରା ପୃଥିବୀକୁ ଆପଣ ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେହି ପରମେଶ୍ୱର ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଦୟା ଆଉ ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଜଗତର ପାପରେ ଆମର ପାପ ଭାଗ ଦୁଇ। ପ୍ରିୟ ଶ୍ରୋତା, ଭାଗ ଏକ ଗତକାଲି ଆମେ ଆଲୋଚନା କରିସାରିଛୁ, ତାହେଲେ ଚାଲନ୍ତୁ ଏହାର ଭାଗ ଦୁଇ ଆଜି ଆମେ ଆଲୋଚନା କରିବା। ଯେପରି ଯୀଶୁଙ୍କ ପାପ ମୋଚନ ସୁସମାଚାରରେ ବିଶ୍ୱାସ ଦ୍ୱାରା ଏହି ଉତ୍ତର ପିତରଙ୍କ ଜୀବନରେ ଦେଖିବାକୁ ମିଳିଥିଲା। ଏହା ମାନବ ଜାତିର ଭବିଷ୍ୟତର ସକଳ ପାପକୁ ଧୋଇ ଦେଇଥିଲା। ପିତର ହୃଢ଼ତାର ସହ ପାପମୋଚନ ସୁସମାଚାରରେ ବିଶ୍ୱାସ କରିଥିଲେ ଓ ସେ ମଧ୍ୟ ଯୀଶୁ ଯେ ଈଶ୍ୱରଙ୍କ ମେଷ ଶାବକ ଏହି ବିଷୟରେ ବିଶ୍ୱାସ କଲେ। ସେ ଏହି ପ୍ରକାର ଉତ୍ତର ଦେବାରେ ସକ୍ଷମ ହୋଇଥିଲେ। ପାପମୋଚନ ସୁସମାଚାର ଯୀଶୁଙ୍କ ପରିତ୍ରାଣ ଆମକୁ ମିଳିଛି। ସେହି ପ୍ରକାରେ ପିତର ଆପଣାର ପ୍ରତିଦିନର ପାପକୁ ଆପଣାର ପ୍ରତିଦିନର ପାପରୁ ମୁକ୍ତି ପାଇଛନ୍ତି। ତମେ କ'ଣ ପିତରଙ୍କ ପରି ତୁଲ୍ୟ? ଆପଣ କ'ଣ ପିତରଙ୍କ ପରି ଗୁଣ ଅଛି କି? କ'ଣ ଆମର ବି ପିତରଙ୍କ ପରି ଗୁଣ ଅଛି କି? ଯୀଶୁ ଆମର ସକଳ ପାପକୁ ନେଇଛନ୍ତି, ଏହି ବିଷୟରେ ବିଶ୍ୱାସ କରୁଛୁ କି? ତମେ କି ପ୍ରକାରେ ତାହାଙ୍କ ପ୍ରେମ ନ କରିବ ଓ ବିଶ୍ୱାସ ନ କରିବ? ଏହା ବ୍ୟତୀତ ଆଉ ରାସ୍ତା ନାହିଁ। ଯଦି ଯୀଶୁ କେବଳ ଅତୀତ ଓ ବର୍ତ୍ତମାନର ପାପକୁ ହିଁ କେବଳ ନେଇଥାନ୍ତେ ଓ ଭବିଷ୍ୟତର ପାପକୁ ଛାଡ଼ି ଦିଅନ୍ତେ, ତାହେଲେ ଆମେ ତାହାଙ୍କୁ ପ୍ରେମ କରିନଥାନ୍ତେ। ଆମ୍ଭେମାନେ ନିଶ୍ଚିତ ଭାବେ ନର୍କ ଗମନ କରିଥାନ୍ତୁ। ସେଥିନିମନ୍ତେ ଆମେ ଏହା ବିଶ୍ୱାସ କରିବା କି ପାପ ମୋଚନର ସୁସମାଚାରରେ ବିଶ୍ୱାସ କରିବାରେ ହିଁ ଆମର ପରିତ୍ରାଣ ହୋଇଛି। ଶାରୀରିକ ଅଭିଳାଷ ସର୍ବଦା ପାପ ନିମନ୍ତେ ଆଡ଼କୁ କଢ଼ାଇ ନିଏ। ସେଥିନିମନ୍ତେ ଆମକୁ ସ୍ୱୀକାର କରିବାର ଆବଶ୍ୟକ କି ଯୀଶୁଙ୍କ ଦ୍ୱାରା ପଦତ୍ୱ ସେହି ପାପ ମୋଚନର ସୁସମାଚାରରେ ବିଶ୍ୱାସ କରିବା ଆମ୍ଭମାନଙ୍କ ନିମନ୍ତେ ପରିତ୍ରାଣର କାରଣ ଅଟେ। ଯଦି ଆମେ ଯୀଶୁଙ୍କର ବାପ୍ତିସ୍ମ ପାପ ମୋଚନର ସୁସମାଚାରରେ ବିଶ୍ୱାସ ନ କରୁ, ତାହେଲେ କେହି ମଧ୍ୟ ସେମାନଙ୍କ ପାପରୁ ନିଜକୁ ମୁକ୍ତ କରିବେ ନାହିଁ। ଯଦି ଆମ୍ଭକୁ ପ୍ରତିଦିନ ଅନୁତାପ ଓ ସ୍ୱୀକାର କରି ନିଜର ଧାର୍ମିକକୁ ବା ନିଜର ଧାର୍ମିକତାକୁ ରଖିବାକୁ ହେବ, ତାହେଲେ ଆମେମାନେ ସମ୍ଭବତଃ ଧାର୍ମିକ ରହିବା ନିମନ୍ତେ ଅଳସୁଆ ହେବୁ ଓ ପ୍ରତି ଥର ପାପ କରିବୁ। ଏହି ପ୍ରକାର ହେଲେ ଆମ୍ଭେମାନେ ପାପ ଅବସ୍ଥାକୁ ଫେରିଯିବୁ ଓ ଯୀଶୁଙ୍କୁ ପ୍ରେମ କରିବୁ ନାହିଁ। ସେହି ପ୍ରକାରେ ଆମେ ମଧ୍ୟ ଯୀଶୁଙ୍କ ପରିତ୍ରାଣରେ ବିଶ୍ୱାସ କରିବୁ ନାହିଁ କିମ୍ବା ଜୀବନର ଶେଷ ଯାଏ ତାହାଙ୍କ ଅନୁଗମନ କରିବୁ ନାହିଁ। ଯେଉଁମାନେ ବିଶ୍ୱାସ କଲେ ସେମାନଙ୍କ ନିମନ୍ତେ ଯୀଶୁ ପାପମୋଚନର ସୁସମାଚାର ଦେଇଛନ୍ତି। ସେ ସମସ୍ତଙ୍କ ଉଦ୍ଧାରକର୍ତ୍ତା ଓ ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ସେ ସୂଚୀ କରିଅଛନ୍ତି। ଆମେ ବିଶ୍ୱାସୀମାନେ ଯୀଶୁଙ୍କର ପାପମୋଚନର ସୁସମାଚାରରେ ବିଶ୍ୱାସ କରିବା, ପ୍ରତି ବିଶ୍ୱାସ ଯୀଶୁଙ୍କ ପାପମୋଚନର ସୁସମାଚାର ବିଶ୍ୱାସ କରି ତାହାଙ୍କର ପରିତ୍ରାଣକୁ ନିଜ ଜୀବନରେ ଉପଭୋଗ କରିପାରିବେ। ପ୍ରିୟ ଶ୍ରୋତା, ଯଦି ଯୀଶୁ ଅଳ୍ପ ପାପ ମଧ୍ୟ ଏହି ଜଗତରେ ଛାଡ଼ିଥାନ୍ତେ, ତାହେଲେ ଆମେ ଯୀଶୁଙ୍କ ଠାରେ ବିଶ୍ୱାସ ନ କରିଥାନ୍ତେ କିମ୍ବା ଆମ୍ଭେମାନେ ତାହାଙ୍କର ସୁସମାଚାରର ପ୍ରଚାରକ ହୋଇପାରିନଥାନ୍ତେ ବା ତାହାଙ୍କୁ ଆମେ ବିଶ୍ୱାସ କରିନଥାନ୍ତେ କିମ୍ବା ତମେ ପରମେଶ୍ୱରଙ୍କ ଦାସ ଭାବେ କାମ କରିନଥାନ୍ତେ କିମ୍ବା ସେହି ପରମେଶ୍ୱରଙ୍କ ଉପରେ ଭରସା ବିଶ୍ୱାସ ନ କରିଥାନ୍ତେ। କିନ୍ତୁ ପ୍ରିୟ ଶ୍ରୋତା, ପାପମୋଚନର ସୁସମାଚାରର ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ପରିତ୍ରାଣ ପ୍ରାପ୍ତ ହେବୁ। ଯୀଶୁଙ୍କ ବାକ୍ୟରେ ଲିଖିତ ପାପମୋଚନର ସୁସମାଚାରରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ପରିତ୍ରାଣ ପ୍ରାପ୍ତ ହୋଇଥାଉ। ପରମେଶ୍ୱର ତାହାଙ୍କ ଦାସ ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ପାପମୋଚନ ସୁସମାଚାର ବିଶ୍ୱାସ କରନ୍ତି, ସେମାନଙ୍କ ହାତରେ ମେଷମାନଙ୍କୁ ଦେଇଛନ୍ତି। ଯୀଶୁ ତିନି ଥର ପଚାରିଥିଲେ, ହେ ଜହନଙ୍କ ପୁତ୍ର ସିମନ, ତୁମ୍ଭେ କ'ଣ ମୋତେ ଏମାନଙ୍କ ଠାରୁ ଅଧିକ ପ୍ରେମ କରୁଅଛ ବା କରୁଅଛ? ପିତରଙ୍କ ଉତ୍ତର ଥିଲା, ହଁ ପ୍ରଭୁ, ମୁଁ ଯେ ଆପଣଙ୍କୁ ପ୍ରେମ କରେ ତାହା ଆପଣ ଜାଣନ୍ତି। ଆସ ପିତରଙ୍କ ଉତ୍ତରକୁ ଚିନ୍ତା କରିବା। ପ୍ରିୟ ଶ୍ରୋତା, ଆମେ ଦେଖିପାରିବା କି ଏହା ତାହାଙ୍କର ଇଚ୍ଛା ନଥିଲା କିନ୍ତୁ ତାହାଙ୍କ ବିଶ୍ୱାସର ପ୍ରତିଫଳ ଅଟେ। ଆମେ ଯେତେବେଳେ ଜଣକୁ ପ୍ରେମ କରୁ, ତାହା ଯଦି ଆମ ଇଚ୍ଛା ସହିତ ତାହା କଲେ ଏହାର ପତନ ହେବାର ସମ୍ଭାବନା ଅଛି। କିନ୍ତୁ ଯଦି ସେହି ପ୍ରେମ ପରମେଶ୍ୱରଙ୍କ ପ୍ରେମ ସହ ମିଳିଛି, ତାହେଲେ ତାହା ଚିରଦିନ ନିମନ୍ତେ ଅଟେ। ପରମେଶ୍ୱରଙ୍କ ପ୍ରେମ ଆମ ନିମନ୍ତେ ପ୍ରଚୁର ପରିତ୍ରାଣ ଅଟେ ଓ ରକ୍ତର ସୁସମାଚାର ଏହି ପ୍ରକାର ଅଟେ। ପାପମୋଚନର ସୁସମାଚାର ଆମମାନଙ୍କ ବିଶ୍ୱାସ ପ୍ରଭୁଙ୍କୁ ପ୍ରେମ ଓ ତାହାଙ୍କର ସେବା ନିମନ୍ତେ ଏକ ସ୍ତମ୍ଭ ରୂପ ହେବା ଆବଶ୍ୟକ। କେବଳ ଆମର ଇଚ୍ଛା ସହ ତାହାଙ୍କୁ ପ୍ରେମ କରିବା, ତାହେଲେ ଏକ ଦିନ ଆସିବ ଯେଉଁଦିନ ଏହାର ପତନ ହେବ। ଯୀଶୁ ଯେ ଆମ୍ଭମାନଙ୍କ ସକଳ ପାପକୁ ଧୋଇ ଦେଇଛନ୍ତି, ସେହି ନିମନ୍ତେ ତାହାଙ୍କ ପ୍ରତି ଆମର ବିଶ୍ୱାସ ଓ ପ୍ରେମ ଅତି ଦୃଢ଼ ଅଟେ। ଯଦି ଆମେ ପ୍ରେମ ଓ ବିଶ୍ୱାସ ଆମ ଇଚ୍ଛା ଉପରେ ନିର୍ଭର, ତାହେଲେ ଏହି ସକଳ ବିଫଳ ବା ଏହି ବିଷୟ ବିଫଳ ହେବ। କିନ୍ତୁ ଆମର ପ୍ରେମ ଓ ବିଶ୍ୱାସ ପାପମୋଚନର ସୁସମାଚାରରେ ଥିବାରୁ ଆମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ ଓ ଧାର୍ମିକ ଅଟୁ। ଆମ୍ଭେମାନେ ଜଳ, ଆତ୍ମା, ମୃତ୍ୟୁ ଓ ପୁନରୁତ୍ଥାନ ହେତୁ ପାପରେ ଭରି ନାହୁଁ। ପରିତ୍ରାଣରେ ବିଶ୍ୱାସ କରିଥିବା ହେତୁ ଆମଠାରେ ପାପ ନାହିଁ। ଏହି ଏକ ବାସ୍ତବତା ଅଟେ କି ଆମମାନଙ୍କ ପରିତ୍ରାଣ ଆମମାନଙ୍କର ଯୋଗ୍ୟତା ଯୋଗୁଁ ନୁହେଁ, କିନ୍ତୁ ପରମେଶ୍ୱରଙ୍କ ପ୍ରେମ ଓ ପାପମୋଚନର ସତ୍ୟ ବ୍ୟବସ୍ଥା ଦ୍ୱାରା ହୋଇଛି। ଆମମାନଙ୍କ ବା ଆମ ମଧ୍ୟରେ ଯେତେ ଦୁର୍ବଳତା ଥିଲା ସୁଦ୍ଧା ଆମ୍ଭେମାନେ ପରମେଶ୍ୱରଙ୍କ ଠାରେ ଧାର୍ମିକ ଅଟୁ। ଆମ୍ଭେମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବୁ ଓ ଚିରକାଳ ନିମନ୍ତେ ପରମେଶ୍ୱରଙ୍କ ଆରାଧନା କରିବୁ। ଆପଣ ଏହି ବିଷୟରେ ବିଶ୍ୱାସ କରୁଛନ୍ତି କି ପ୍ରିୟ ଶ୍ରୋତା? ଯେପରି 1 ଯୋହନ 4:10 ଏହିପରି ଲେଖାଯାଇଅଛି, ଆମ୍ଭେମାନେ ଯେ ଈଶ୍ୱରଙ୍କୁ ପ୍ରେମ କଲୁ ତାହା ନୁହେଁ ମାତ୍ର ସେ ଆମମାନଙ୍କୁ ପ୍ରେମ କଲେ, ପୁଣି ଆପଣା ପୁତ୍ରଙ୍କୁ ଆମମାନଙ୍କ ପାପର ପ୍ରାୟଚିତ ସ୍ୱରୂପେ ପଠାଇଲେ। ଏଥିରେ ତ ପ୍ରେମ ପ୍ରକାଶ ପାଏ। ଯୀଶୁ ଜଳ ଓ ଆତ୍ମାରେ ଆମକୁ ଉଦ୍ଧାର କରିଛନ୍ତି। ସେଥିନିମନ୍ତେ ଯୀଶୁଙ୍କର ବାପ୍ତିସ୍ମ, ଯୀଶୁଙ୍କର ମୃତ୍ୟୁ, ଯୀଶୁଙ୍କର ପୁନରୁତ୍ଥାନ, ଯୀଶୁଙ୍କର ସ୍ୱର୍ଗ ଆରୋହଣରେ ଆମେ ବିଶ୍ୱାସ କରିବା ଅଛି। ଯଦି ପାପମୋଚନ ସୁସମାଚାରରେ ପରମେଶ୍ୱର ଆମମାନଙ୍କୁ ଉଦ୍ଧାର କରିନଥାନ୍ତେ, କେବେ ହେଲେ ମଧ୍ୟ ଆମେ ଉଦ୍ଧାର ହୋଇନଥାନ୍ତେ। ପ୍ରିୟ ଶ୍ରୋତା, ଯଦି ପାପମୋଚନର ସୁସମାଚାର ପରମେଶ୍ୱର ଆମମାନଙ୍କୁ ଉଦ୍ଧାର କରିନଥାନ୍ତେ, ସେହି ବିଷୟରେ ଆମମାନଙ୍କୁ ପରମେଶ୍ୱର କରିନଥାନ୍ତେ, ତାହେଲେ ଆମ୍ଭେମାନେ କେବେ ହେଲେ ଉଦ୍ଧାର ହୋଇନଥାନ୍ତେ। ଆମମାନଙ୍କୁ ଧାର୍ମିକ ହେବା ନିମନ୍ତେ ପ୍ରିୟ ଶ୍ରୋତା, ଆମମାନଙ୍କର ବିଶ୍ୱାସ ହେବାର ଉଚିତ। ପାପମୋଚନର ସୁସମାଚାର ପ୍ରକୃତ ବିଶ୍ୱାସ ଓ ଭିତ୍ତିମୂଳ ଅଛି, ଯାହାକି ସ୍ୱର୍ଗ ରାଜ୍ୟ ନିମନ୍ତେ ଚାବି ଅଟେ। ପ୍ରିୟ ଶ୍ରୋତା, ଜନକର ନିଜ ଇଚ୍ଛାରୁ ଜାତ ବିଶ୍ୱାସ ଓ ପ୍ରେମ କଦାପି ସତ୍ୟର ପ୍ରତୀକ ନୁହେଁ। ଜଗତର ଏହି ପ୍ରକାର ଅନେକ ଅଛନ୍ତି ଯେଉଁମାନେ ପ୍ରଥମେ ଯୀଶୁଙ୍କ ଠାରେ ବିଶ୍ୱାସ କରନ୍ତି, କିନ୍ତୁ ସେମାନଙ୍କ ଜୀବନର ପାପ ହେତୁ ସେମାନେ ବିଶ୍ୱାସରୁ ପଛକୁ ଚାଲିଯାଇଛନ୍ତି। କିନ୍ତୁ ଆମ୍ଭମାନଙ୍କୁ ଏହି ବିଷୟରେ ଜ୍ଞାତ କରିବାର ଆବଶ୍ୟକ କି? ଯୀଶୁ ଜଗତର ସକଳ ପାପକୁ ଧୋଇ ଦେଇଛନ୍ତି। ଛୋଟ ବଡ଼ ସକଳ ପ୍ରକାର ପାପରୁ ସେ ଆମକୁ ଧୋଇଛନ୍ତି। ଯେପରି ଯୋହନ 13 ଦେଖନ୍ତୁ ଯେ ସେହି ମହାନ ପରିତ୍ରାଣକୁ ପ୍ରକାଶ କରିବା ନିମନ୍ତେ କୃଶପୀତ ହେବା ଆଗରୁ ସେ ଆପଣାର ଶିଷ୍ୟମାନଙ୍କ ସହ ଭୋଜନ ନିମନ୍ତେ ଏକତ୍ରିତ ହୋଇଥିଲେ। ଭୋଜନ କରୁଥିବା ସମୟରେ ସେ ଉଠିଲେ ଓ ସେମାନଙ୍କ ପାଦ ଧୋଇଦେଲେ, ଯଦ୍ୱାରା ସେହି ମହାନ ପରିତ୍ରାଣକୁ ସେମାନଙ୍କ ହୃଦୟରେ ଅଙ୍କିତ କରୁଥିଲେ। ଶିଷ୍ୟମାନଙ୍କ ପାଦ ଧୋଇ ଯେଉଁ ସୁସମାଚାରକୁ ସେ ଶିଖାଇଥିଲେ, ସେହି ସୁସମାଚାରକୁ ଆମମାନଙ୍କୁ ଶିଖିବାକୁ ଆବଶ୍ୟକ ଅଟେ। ପ୍ରଥମେ ପିତର ମନା କରୁଥିଲେ, କିନ୍ତୁ ଯୀଶୁଙ୍କ ଉତ୍ତର ପରେ ସେ ରାଜି ହୋଇଥିଲେ। ବର୍ତ୍ତମାନ ଜଳ ଓ ଆତ୍ମାଙ୍କ ସୁସମାଚାରରେ ଆମେ ଏହି ବିଷୟକୁ ଜାଣି କି ବାଇବଲ ଆମର ବୁଝିବାକୁ ବାହାରେ? ଏହା ସତ୍ୟତାର ବାକ୍ୟ ଅଟେ। ପ୍ରିୟ ଶ୍ରୋତା, ଅନ୍ୟ ଶିଶୁମାନଙ୍କ ସହିତ ପିତର ମାଛ ଧରିବାକୁ ଗଲେ, ଯେ ପ୍ରକାରେ ସେମାନେ ଯୀଶୁଙ୍କ ମିଶିବା ଆଗରୁ କରୁଥିଲେ, ଏହାପରେ ଯୀଶୁ ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ ଡାକିଲେ। ଯୀଶୁ ସେମାନଙ୍କ ନିମନ୍ତେ ଭୋଜନ ତିଆରି କରିଥିଲେ ଓ ସେହି ଭୋଜନ କରୁଥିବା ସମୟରେ ପିତର ଯୀଶୁଙ୍କ ବାକ୍ୟରେ ମହତ୍ତ୍ୱ ବୁଝିପାରିଥିଲେ। ମୁଁ ଯାହା କରୁଛି ଏବେ ତାହା ଜାଣିବ ନାହିଁ କିନ୍ତୁ ପରେ ବୁଝିବ, ଏହିପରି ଯୀଶୁ କହିଥିଲେ। ପିତର ସକାଳ ସତୁତାକୁ ଜାଣି ପାରିଥିଲେ। ପ୍ରଭୁ ମୋହର ସକାଳ ପାପକୁ ଧୋଇ ଦେଇଛନ୍ତି, ମୋହର ସକାଳ ପାପକୁ ସେ ଧୋଇ ଦେଇଛନ୍ତି। ପିତର ଆପଣାର ନିଜ ଇଚ୍ଛାରୁ ବିଶ୍ୱାସକୁ ତ୍ୟାଗ କଲେ ଓ ଯୀଶୁଙ୍କ ଠାରେ ବିଶ୍ୱାସ ଓ ଯୀଶୁଙ୍କ ପାପମୋଚନର ସୁସମାଚାରରେ ବିଶ୍ୱାସ କରିବାକୁ ଲାଗିଲେ। ପ୍ରିୟ ଶ୍ରୋତା, ଭୋଜନ ପରେ ଯୀଶୁ ପିତରଙ୍କୁ ପଚାରିଲେ, ଏହିସବୁ ବିଷୟ ଠାରୁ କି ତୁମେ ମୋତେ ଅଧିକ ପ୍ରେମ କର? ପ୍ରିୟ ଶ୍ରୋତା, ଏହି ପ୍ରଶ୍ନ ଆଜି ପ୍ରତ୍ୟେକଙ୍କୁ ପଚାରି ଯାଉଅଛି କି ଆପଣ କ'ଣ ଯୀଶୁକୁ ପ୍ରେମ କରୁଛନ୍ତି କି? ଆପଣଙ୍କ କ'ଣ ଯୀଶୁଙ୍କ ନାମରେ ବିଶ୍ୱାସ କରୁଛନ୍ତି କି? ଆପଣ ବିଶ୍ୱାସ କରୁଛନ୍ତି କି ଯୀଶୁ ଖ୍ରୀଷ୍ଟ ଯିଏକି ଏହି ପୃଥିବୀକୁ ଆସିଲେ, ତମ ମୋ ପାଇଁ ନିଜ ଜୀବନ ଦାନ ଦେଲେ, ଏହା କ'ଣ ଆପଣ ବିଶ୍ୱାସ କରୁଛନ୍ତି କି? ଆପଣ କ'ଣ ବିଶ୍ୱାସ କରୁଛନ୍ତି କି ଯୀଶୁ ଆପଣଙ୍କ ପାପ ସବୁ କ୍ଷମା କରିଛନ୍ତି? ବର୍ତ୍ତମାନ ଭବିଷ୍ୟତର ଅତୀତର ପାପ ସେ କ୍ଷମା କରିଛନ୍ତି, ଏହି ଆପଣ ବିଶ୍ୱାସ କରୁଛନ୍ତି କି? ଯେପରି ଯୀଶୁ ଖ୍ରୀଷ୍ଟ ପିତରକୁ ପଚାରିଲେ, ତମେ ମୋତେ ଅଧିକ ପ୍ରେମ କର କି? ପ୍ରିୟସତା, ଯଦି ଏହି ପ୍ରଶ୍ନ ଆଜି ଆପଣମାନଙ୍କୁ ପଚରାଯିବ, କ'ଣ ଆପଣଙ୍କ ଉତ୍ତର ହେବ? ଆପଣ ଟିକିଏ ଭାବନ୍ତୁ। ପ୍ରିୟସତା, ତାହେଲେ ଚାଲନ୍ତୁ ଆମ ପାପ ସ୍ୱୀକାର କରି ସେହି ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା, ଯିଏକି ଆମ ପାପ ମୋଚନ କରିଛନ୍ତି, ଆମ ପାଇଁ କୃଶରେ ହତ ହୋଇଛନ୍ତି, ଯେପରି ଆମେ ସମସ୍ତେ ପରିତ୍ରାଣ ପ୍ରାପ୍ତ ହୋଇପାରିବା। ଏହି ଆଶାରେ ପ୍ରିୟସତା ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲେ, ହଁ ପ୍ରିୟ ପ୍ରଭୁ, ଆମେ ପାପ କରିଅଛୁ, ଆମ ପାପ ପାଇଁ ତୁମେ ମୃତ୍ୟୁବରଣ କରିଅଛ, ସେଥିଯୋଗୁଁ ଧନ୍ୟବାଦ ଅର୍ପଣ କରୁଅଛୁ। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର କରି ଧୋଇଦିଅ, ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ଭରାଇ ଦିଅ, ଶତ୍ରୁ ଶୟତାନରୁ ଦୂରେଇ ରଖ, ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛେ, ଶୁଣି ଗ୍ରହଣ କର, ଆମେନ୍।
ছাড়ি মরতে অবতরে আম পাপ পাই কান্ধে ক্রুশ ধরি।
প্রিয় শ্রোতা, আমি আশা করুছু যে আমার কার্যক্রম আপনমানকু পছন্দ লাগুথিব। আপনকর মতামত জনাইবা পাই আমার এই ঠিকনারে যোগাযোগ করন্তু। আম ঠিকনা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRENDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যান্তু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।